ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମର ଅଂଶ ହେବା ନିମନ୍ତେ ସ୍ୱାଗତ କରେ। ଆପଣଙ୍କର ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା ଜାଣି ଆମେ ବିଶେଷ ଖୁସି। ଆପଣଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଇବେ। ହଁ, ଆପଣ ଏହି କାର୍ଯ୍ୟକ୍ରମ ନିଜେ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରୁଥିବାର ଜାଣି ଆମେ ମଧ୍ୟ ବିଶେଷ ଖୁସି ଏବଂ ଆପଣଙ୍କ ନିକଟରେ ଧନ୍ୟବାଦୀ। ତେଣୁ ଆସନ୍ତୁ ଆଜି ମଧ୍ୟ ପ୍ରଭୁ ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ କି ଶିକ୍ଷା ଦେବା ପାଇଁ ଯାଉଅଛନ୍ତି ତାହା ଭଲ ଭାବରେ ଶୁଣିବା ନିମନ୍ତେ ଚେଷ୍ଟା କରିବା, ଆଉ ସେହି ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ପାଇଁ ପଦକ୍ଷେପ ନେବା। ତାହେଲେ ଏହି କାର୍ଯ୍ୟକ୍ରମ ଶୁଣିବା ଆମମାନଙ୍କ ଜୀବନ ପାଇଁ ସାର୍ଥକ ହୋଇପାରିବ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ଧନ୍ୟବାଦ କରୁଅଛୁ ପ୍ରଭୁ ତୁମର ଅନୁଗ୍ରହ ପାଇଁ, ତୁମର ଦୟା ପାଇଁ, ତୁମର ପ୍ରେମ ପାଇଁ। ସେଥିଲାଗି ପ୍ରଭୁ ଆଜି ଆମମାନେ ଏହି ଜଗତ ମଧ୍ୟରେ ବଞ୍ଚି ରହିବା ପାଇଁ ସୁଯୋଗ ପାଇଛୁ। ହଁ ପ୍ରଭୁ, ଆମମାନଙ୍କ ଜୀବନ ପାଇଁ ତୁମର ଦୟା ଅନୁଗ୍ରହ ଅତି ପ୍ରଚୁର। ସେଥିପାଇଁ ଆଜି ପ୍ରଭୁ ତୁମେ ଆମମାନଙ୍କୁ ସୁଯୋଗ ଦେଇଛ ତୁମର ବାକ୍ୟ ଶୁଣିବା ପାଇଁ, ନିଜର ଜୀବନକୁ ସମୀକ୍ଷା କରିବା ପାଇଁ, ଉଦ୍ଧାରର ପଥକୁ ବାଛି ନେବା ପାଇଁ। ହଁ ପ୍ରଭୁ, ପ୍ରାର୍ଥନା କରୁଅଛୁ ଆଜିର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ହୃଦୟକୁ ସ୍ପର୍ଶ କର, ତୁମେ ଆମମାନଙ୍କର ସହିତରେ କଥା କୁହ, ଆମମାନଙ୍କର ଆତ୍ମିକ ଅଭାବକୁ ତୁମେ ପୂର୍ଣ୍ଣ କର, ଆମମାନଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ, ଆମମାନଙ୍କ ସମସ୍ତ ଭାରଣୀୟ ଆମମାନଙ୍କ ଜୀବନ ମଧ୍ୟ ଦେଇ ତୁମର ମହତ ଇଚ୍ଛା ଅଭିମତ ତୁମେ ସଫଳ କର, ତୁମର ଶକ୍ତିରେ ଆମମାନଙ୍କୁ ପରିପୂର୍ଣ୍ଣ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଯାକୁବ ପାଞ୍ଚ ପର୍ବର ତେର ପଦରୁ ଆରମ୍ଭ କରି ଅଠର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଅଂଶର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ପ୍ରାର୍ଥନାର ଶକ୍ତି। ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ ଶକ୍ତିର କାର୍ଯ୍ୟ ସାଧନ କରେ। ମନୁଷ୍ୟ ଜୀବନ ସର୍ବଦା ରହସ୍ୟପୂର୍ଣ୍ଣ, କେତେବେଳେ ହସ ତ କେତେବେଳେ କାନ୍ଦ। ଜୁଆର ଭଟ୍ଟା ପରି ଉତ୍ଥାନ ଓ ପତନ ଜୀବନରେ ସର୍ବଦା ଲାଗି ରହିଛି। ଦିନେ ଜୀବନଟି ସୁଖମୟ ବୋଲି ଉପଭୋଗ କଲେ ପୁଣି ଅନ୍ୟ ଏକ ଦିନ ଜୀବନଟି ଦୁଃଖପୂର୍ଣ୍ଣ ବୋଲି ଜୀବନକୁ ଧିକାର କରିବସେ। ଏପରି ବିଭିନ୍ନ ପରିସ୍ଥିତିରେ ଆମେ ଗତି କଲାବେଳେ ଆମର କର୍ତ୍ତବ୍ୟ କ'ଣ? ଯାକୁବ ତାଙ୍କର ପତ୍ରରେ ଏହି ବିଷୟ ନେଇ ପ୍ରକାଶ କରନ୍ତି, କେତୋଟି ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟଗୁଡ଼ିକ ଉଲ୍ଲେଖ କରନ୍ତି। ତା ସଙ୍ଗେ ସଙ୍ଗେ ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା କିପରି ଶକ୍ତିର କାର୍ଯ୍ୟ କରିପାରେ ତାହା ଏଲିଙ୍କ ଜୀବନର ଦୃଷ୍ଟାନ୍ତ ଦେଇ ସ୍ପଷ୍ଟ ଭାବେ ପ୍ରକାଶ କରିଅଛନ୍ତି। ଯାକୁବ କହନ୍ତି, ତୁମମାନଙ୍କ ମଧ୍ୟରେ କେହି କେବେ ଦୁଃଖ ଭୋଗ କରୁଅଛେ ସେ ପ୍ରାର୍ଥନା କରୁ, ଓ କେହି ଯେବେ ଆନନ୍ଦିତ ତେବେ ସେ ଆନନ୍ଦରେ ଗୀତ ଗାନ କରୁ, ଯାହାକି ଯାକୁବ ପାଞ୍ଚ ପର୍ବର ତେର ପଦରେ ଲେଖା ଅଛି। ଆମ ପ୍ରତ୍ୟେକଙ୍କ ଜୀବନରେ ଦୁଃଖ ସୁଖ ପାଖେ ପାଖେ ରହିଛି। ଆପଣଙ୍କ ଜୀବନରେ କ'ଣ ଦୁଃଖ ଆସିନି? ନିଶ୍ଚୟ ଆସିଛି, ନୁହେଁ କି? ତେବେ ଆପଣ ଦୁଃଖ ସମୟରେ କ'ଣ କରନ୍ତି? ପ୍ରାର୍ଥନା କରନ୍ତି କି? ମୁଁ ଯେତେବେଳେ ପ୍ରାର୍ଥନା କ'ଣ ଜାଣିନଥିଲି ଓ ପ୍ରାର୍ଥନାର ଶକ୍ତି କ'ଣ ଜାଣିନଥିଲି, ସେତେବେଳେ ଦୁଃଖରେ ଭାଙ୍ଗି ପଡ଼ୁଥିଲି, ଜୀବନକୁ ଧିକାର କରି ବସୁଥିଲି। କେବଳ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିଲା, କାହିଁକି ଏମିତି ହେଲା, କ'ଣ କରିବି, ନିରୁପାୟ ଲାଗୁଛି, ଆଉ ଏହି ଜୀବନ ନେଇ କରିବି ବା କ'ଣ, ଏହି ଜୀବନରେ ବଞ୍ଚିବା କିଛି ଲାଭ ନାହିଁ, କେତେଦିନ ଏହି ଦୁଃଖ କଷ୍ଟ ଚାଲିଥିବ, ଏହାର କ'ଣ ସମାପ୍ତି ହେବ ନାହିଁ? ମନେହୁଏ ଆପଣ ହିଁ ଅଳ୍ପ ବହୁତ ଏପରି ପ୍ରଶ୍ନ ପଚାରିଥିବେ। ଯେତେବେଳେ ଜୀବନରେ ଦୁଃଖ କଷ୍ଟ ସମସ୍ୟା ଆସେ ଆମେ ନିରାଶ ହୋଇଯାଉ, ହତାଶ ହୋଇ ଭାଙ୍ଗି ପଡ଼ୁ। ମନେହୁଏ ମୋ ସାହାଭରସା ଆଉ ଜଗତରେ କେହି ନାହିଁ, ନିରୁପାୟ ଅନୁଭବ କରୁ। ସେତେବେଳେ ଈଶ୍ୱରଙ୍କ ବାକ୍ୟ ଆମକୁ ସାନ୍ତ୍ୱନା ଦିଏ, ଭୟ କର ନାହିଁ, ମୁଁ ତୁମ୍ଭ ସାଥେ ସାଥେ ଅଛି, ନିରାଶ ହୁଅ ନାହିଁ, ମୁଁ ତୁମକୁ ଛାଡ଼ିବି ନାହିଁ କି ପରିତ୍ୟାଗ କରିବି ନାହିଁ, ମୁଁ ତୁମ ଦକ୍ଷିଣ ହସ୍ତ ଧରି ତୁମକୁ ସାହାଯ୍ୟ କରିବି ଓ ତୁମର ସବୁ ଦୁଃଖ ଦୂର କରିବି, ଏହା ପ୍ରଭୁ ଯୀଶୁ ଆପଣଙ୍କୁ ମୋତେ କହନ୍ତି। ହଁ, ଶାରୀରିକ କଷ୍ଟ ଆସିବ, ମାନସିକ ଭାବେ ଅଶାନ୍ତି ଅନୁଭୂତ ହେବ ଓ ଆର୍ଥିକ ସମସ୍ୟା ଆସି ଉପୁଜିବ, କିନ୍ତୁ ଆତ୍ମିକ ଜୀବନରେ ଦୁର୍ବଳ ହୋଇ ଇତସ୍ତତ ହେବା ସମୟରେ ଏହି ପ୍ରଭୁଙ୍କର ବାକ୍ୟ ସ୍ମରଣ କରନ୍ତୁ। ଅନେକ ସମୟରେ ଜୀବନରେ ଦୁଃଖ ସମସ୍ୟା ଆସିଲେ ଏକାକୀ ରହିବାକୁ ଭଲ ଲାଗେ, ପୁଣି ମନର ଏହି ଦୁଃଖକୁ ଲାଘବ କରିବା ସକାଶେ ନିଜର ବନ୍ଧୁମାନଙ୍କ ପାଖକୁ ବା ପ୍ରିୟଜନମାନଙ୍କ ପାଖକୁ ଦୌଡ଼ିଯାଇ ମନର ସବୁ କୋହ ତାହାଙ୍କ ସମ୍ମୁଖରେ ଖୋଲି କହିଥାଉ। ଅବଶ୍ୟ ମନଟି କିଛି ଅଂଶରେ ହାଲୁକା ଲାଗିଥାଏ, କିନ୍ତୁ କ'ଣ ସତରେ ସମସ୍ୟା ବା ଦୁଃଖ ସମ୍ପୂର୍ଣ୍ଣ ଚାଲିଯାଏ? ନା। ତେବେ ଏହି କ୍ଷେତ୍ରରେ ଯାକୁବ ଆମକୁ ଉତ୍ସାହ ପ୍ରଦାନ କରନ୍ତି, ତୁମେ ଯେବେ ଦୁଃଖ ଭୋଗ କରୁଅଛ ତେବେ ପ୍ରାର୍ଥନା କର, ଈଶ୍ୱରଙ୍କ ନିକଟରେ ନିଜର ସମସ୍ତ ମନର କଥା ଭାଙ୍ଗି କୁହ। ପ୍ରଥମ ପିତରର ପାଞ୍ଚ ପର୍ବର ସାତ ପଦରେ ଆମେ ଲକ୍ଷ୍ୟ କରୁ, ତୁମମାନଙ୍କର ସମସ୍ତ ଚିନ୍ତାର ଭାର ଈଶ୍ୱରଙ୍କ ନିକଟରେ ପକାଅ, କାରଣ ସେ ତୁମ୍ଭ ନିମନ୍ତେ ଚିନ୍ତା କରନ୍ତି। ଭକ୍ତ ଦାଉଦ ଗୀତ ସଂହିତା ପଚାଶ ପର୍ବର ପନ୍ଦର ପଦରେ ଏହିପରି କହନ୍ତି, ଦୁଃଖ ସଙ୍କଟ କାଳରେ ଆମ୍ଭକୁ ଡାକ, ଆମ୍ଭେ ତୁମକୁ ଉତ୍ତର ଦେବା, ଓ ତୁମ୍ଭେ ଆମ୍ଭର ମହିମା କୀର୍ତ୍ତନ କରିବ। ଏହା ସଦାପ୍ରଭୁ କହନ୍ତି। ସଦାପ୍ରଭୁ ଆମମାନଙ୍କ ନିମନ୍ତେ ଆଶ୍ରୟ ଓ ବଳ, ପୁଣି ଦୁର୍ଦ୍ଦଶା କାଳରେ ଅତି ନିକଟବର୍ତ୍ତୀ ସହାୟ। ବିଶ୍ୱାସୀ ନିମନ୍ତେ ପ୍ରାର୍ଥନା ହିଁ ବଳ ଅଟେ। ପ୍ରାର୍ଥନା ଖ୍ରୀଷ୍ଟ ବିଶ୍ୱାସୀ ପକ୍ଷରେ ମନୁଷ୍ୟ ଶରୀରର ମେରୁଦଣ୍ଡ ପରି। ପ୍ରାର୍ଥନା ଯେତେବେଳେ କମିଯାଏ ସେତେବେଳେ ମେରୁଦଣ୍ଡ ଯେପରି ବଙ୍କା ହେଲେ ଜଣେ ବ୍ୟକ୍ତି ସଳଖ ଚାଲିପାରେ ନା କିମ୍ବା ଛିଡ଼ା ହୋଇପାରେ ନା ପୁଣି ନଇଯାଏ, ଠିକ୍ ସେହିପରି ପ୍ରାର୍ଥନା ବିହୁନେ ଖ୍ରୀଷ୍ଟୀୟ ଜୀବନ ବା ଖ୍ରୀଷ୍ଟ ବିଶ୍ୱାସୀର ଜୀବନ ଦୁର୍ବଳ ହୋଇଯାଏ, ନଇଯାଏ, ଆତ୍ମିକ ଜୀବନରେ ବଳିଷ୍ଠ ହୋଇପାରେ ନାହିଁ। ଜଳ ବିନା ମାଛ ଯେପରି ଛଟପଟ ହୁଏ ସେହିପରି ପ୍ରାର୍ଥନା ବିହୁନେ ଆମେ ଛଟପଟ ହୋଇଯାଉ। ଜଳ ବିନା ମାଛ ବଞ୍ଚିବା ଅସମ୍ଭବ, ପ୍ରାର୍ଥନା ବିନା ବିଶ୍ୱାସୀ ବଞ୍ଚିବା ମଧ୍ୟ ଅସମ୍ଭବ ହୁଏ। ନିଶ୍ୱାସ ପ୍ରଶ୍ୱାସ ପରି ପ୍ରାର୍ଥନା ଆମ ଜୀବନରେ ଅପରିହାର୍ଯ୍ୟ, ଅର୍ଥାତ୍ ନିହାତି ଆବଶ୍ୟକ ଅଟେ। ପ୍ରାର୍ଥନା ଦ୍ୱାରା ଆମେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ ଓ ପ୍ରାର୍ଥନାର ଶକ୍ତି ଦ୍ୱାରା ଅସମ୍ଭବ ବିଷୟ ସମ୍ଭବରେ ପରିଣତ ହୋଇଥାଏ। ଈଶ୍ୱରଙ୍କ ବାକ୍ୟରେ ଅନେକ ପ୍ରାର୍ଥନାର ଯୋଦ୍ଧାମାନଙ୍କ ବିଷୟ ଲେଖାଯାଏ, ଯେଉଁମାନେ ପ୍ରାର୍ଥନାର ଶକ୍ତି ଦ୍ୱାରା ମହାମହାଶକ୍ତିର କାର୍ଯ୍ୟ ସାଧନ କରିଛନ୍ତି। ଏହା ସଦାପ୍ରଭୁ ପରମେଶ୍ୱରଙ୍କ ଶକ୍ତିର କାର୍ଯ୍ୟ ଅଟେ। ପ୍ରାର୍ଥନା ଦ୍ୱାରା ଆମେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇପାରୁ। ସେ ଆମକୁ ସାନ୍ତ୍ୱନା ପ୍ରଦାନ କରନ୍ତି ଓ ମନରେ ଶାନ୍ତି ଭରି ଦିଅନ୍ତି। ଯାକୁବ ଦ୍ୱିତୀୟ ଅଂଶରେ କହନ୍ତି, କେହି କ'ଣ ଆନନ୍ଦିତ, ସେ ଗୀତ ଗାନ କରୁ। ଏଫିସିୟ ପାଞ୍ଚ ପର୍ବର ଉଣେଇଶ ପଦରେ ସାଧୁ ପାଉଲ କହନ୍ତି, ଦ୍ରାକ୍ଷାରସରେ ମତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ ଦିଅ। ପୁଣି ତୁମମାନଙ୍କ ହୃଦୟରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସଂକୀର୍ତ୍ତନ ଓ ଗୀତ ଗାନ କର। ଆନନ୍ଦିତ ହେବା ସମୟରେ ଜଣେ ଗୀତ ଗାଇବାକୁ ଇଚ୍ଛା କରେ। ଇଂରାଜୀରେ ଗୋଟିଏ ପ୍ରବାଦ ଅଛି, ସଙ୍ଗୀତ ହେଉଛି ହୃଦୟର ଝଙ୍କାର। ସଙ୍ଗୀତ ଏପରି ଏକ ବିଷୟ, ତାହା ହୃଦୟରୁ ଆପେ ଆପେ ବାହାରି ଆସେ। ଏହି ଜଗତରେ ଏପରି କିଏ ଅଛନ୍ତି ଯେ ସଙ୍ଗୀତକୁ ଭଲ ପାଏ ନାହିଁ? ଜଣେ ପାଗଳ ମଧ୍ୟ ଅଜାଣତରେ ସଙ୍ଗୀତକୁ ଉପଭୋଗ କରେ। ଆଧୁନିକ ଯୁଗରେ ଲୋକମାନେ ସଙ୍ଗୀତ ପ୍ରେମୀ ହେବା ସଙ୍ଗେ ସଙ୍ଗେ ସଙ୍ଗୀତର ଉପକାରିତା ଓ ଅପକାରିତା ବିଷୟରେ ବିଶେଷ ଗୁରୁତ୍ୱ ପ୍ରଦାନ ନ କରି ସେମାନେ କେବଳ ସଙ୍ଗୀତରେ ଥିବା ତାଳ, ସ୍ୱର ଏବଂ ଆନନ୍ଦ ଉପଭୋଗ କରନ୍ତି। ଆଧୁନିକ ଯୁଗର ସଙ୍ଗୀତଗୁଡ଼ିକ ମନକୁ ଓ ଭାବପ୍ରବଣତାକୁ ଛୁଇଁଥିଲେ ହେଁ ଆତ୍ମିକ ଜୀବନରେ କୌଣସି ପ୍ରଭାବ ପକାଏ ନାହିଁ କିମ୍ବା ହୃଦୟରେ ଶାନ୍ତି ଦେଇପାରେ ନାହିଁ। ଆପଣ ଜାଣନ୍ତି ସଙ୍ଗୀତ କିପରି ମାନସିକ ଜୀବନରେ ଶାନ୍ତି ଓ ସୁସ୍ଥତା ଆଣିଦେଇପାରେ? ପାଶ୍ଚାତ୍ୟ ଦେଶର ବୈଜ୍ଞାନିକମାନେ ଗବେଷଣା କରି ଜାଣିପାରିଛନ୍ତି ଯେ ଶାସ୍ତ୍ରୀୟ ସଙ୍ଗୀତ ଗାଈମାନଙ୍କୁ ଶୁଣାଇବା ଦ୍ୱାରା ସେମାନେ ବିମୋହିତ ହୋଇ ପାଞ୍ଚ ଲିଟର କ୍ଷୀର ଦେଉଥିବା ଗାଈ ସାତ ଲିଟର କ୍ଷୀର ଦେଇଥାଏ। ଭାବନ୍ତୁ ତ, ପଶୁମାନେ ମଧ୍ୟ ସଙ୍ଗୀତ ପ୍ରିୟ। ସଙ୍ଗୀତ ଗାନ କରିବାରେ ଆପଣଙ୍କ ମନ ଓ ମସ୍ତିଷ୍କ ପ୍ରଫୁଲ୍ଲିତ ହୁଏ, ହୃଦୟର ଭାବ ପ୍ରକାଶିତ ହୁଏ, ଦୁଃଖ ଲାଘବ ହୁଏ। ତେଣୁ ଯାକୁବ କହନ୍ତି, ଯେଉଁମାନେ ଆନନ୍ଦିତ ସେମାନେ ଗୀତ ଗାନ କରନ୍ତୁ। ଈଶ୍ୱରଙ୍କ ଭକ୍ତିମୂଳକ ଗୀତ ଆମ ଜୀବନର ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଭକ୍ତ ଦାଉଦ ଯେତେବେଳେ ସଙ୍ଗୀତ ଗାନ କରି ବାଦ୍ୟଯନ୍ତ୍ର ବଜାଉଥିଲେ, ସେତେବେଳେ ତାଙ୍କ ଉପରକୁ ଆତ୍ମାଙ୍କ ଅଭିଷେକ ଆସୁଥିଲା ଓ ସେହି ବାଦ୍ୟଯନ୍ତ୍ର ବଜାଇବା ଦ୍ୱାରା ସାଉଲଙ୍କଠାରୁ ମନ୍ଦ ଆତ୍ମା ବାହାରି ଯାଉଥିଲା ଓ ସାଉଲ ରାଜା ସୁସ୍ଥତା ଅନୁଭବ କରୁଥିଲେ। ଭକ୍ତି ସଙ୍ଗୀତ ମଧ୍ୟରେ ଈଶ୍ୱରଙ୍କ ଶକ୍ତି ଓହ୍ଲେଇ ଆସିଥାଏ ଓ ଆଶ୍ଚର୍ଯ୍ୟ କର୍ମ ମଧ୍ୟ ସାଧିତ ହୁଏ। ଖ୍ରୀଷ୍ଟୀୟ ଭକ୍ତିମୂଳକ ସଙ୍ଗୀତ ଦ୍ୱାରା ଅନେକ ରୋଗରୁ ମଧ୍ୟ ସୁସ୍ଥତା ଲାଭ କରିପାରୁଛନ୍ତି। କେବଳ ଏହା ମାନସିକ ଶାନ୍ତି ପ୍ରଦାନ କରେ ତାହା ନୁହେଁ, ମାତ୍ର ଆତ୍ମାର ସୁସ୍ଥତା ମଧ୍ୟ ଆଣିଦିଏ। ତେଣୁ କଲସିୟ ତିନି ପର୍ବର ଷୋହଳ ପଦରେ ପ୍ରେରିତ ପାଉଲ କହନ୍ତି, ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁର ଭାବେ ତୁମମାନଙ୍କଠାରେ ବାସ କରୁ, ତୁମେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ, ପୁଣି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର। ପ୍ରିୟ ବନ୍ଧୁ, ଆପଣ ଜାଣି ରଖିବା ଆବଶ୍ୟକ ଯେ କେଉଁମାନେ ସଙ୍ଗୀତ ଗାନ କରୁଛନ୍ତି। ଅନେକ ଆଧୁନିକ ଯୁଗର ସଙ୍ଗୀତ ଦଳଗୁଡ଼ିକ ଅଛନ୍ତି ଯେଉଁ ଗୀତ ଗାୟନରେ ଲୋକମାନେ ଭିନ୍ନ ଏକ ଆତ୍ମାରେ ପରିପୂର୍ଣ୍ଣ ହୋଇ ନିଜର ଶରୀର ଓ ଆତ୍ମାଙ୍କ ବିରୁଦ୍ଧରେ ପାପ କରନ୍ତି। ଏପରି ସଙ୍ଗୀତଗୁଡ଼ିକ ଜୀବନରେ ଶାନ୍ତି ଆନନ୍ଦ ଆଣିବା ବଦଳରେ ଜୀବନଟିକୁ ସମ୍ପୂର୍ଣ୍ଣ କଳୁଷିତ କରି ବିନାଶର ପଥରେ ଠେଲି ଦିଏ। ଈଶ୍ୱରଙ୍କ ବାକ୍ୟ କହେ, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ରତାର ସୌନ୍ଦର୍ଯ୍ୟରେ ସତ୍ୟ ଓ ଆତ୍ମାରେ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ଆପଣା କୃତଜ୍ଞତା ଈଶ୍ୱରଙ୍କ ନିକଟରେ ପ୍ରକାଶ କରିବା ସଙ୍ଗେ ନିଜର ଦୁଃଖ ଓ ମନର ବେଦନାକୁ ମଧ୍ୟ ପ୍ରଭୁ ଯୀଶୁଙ୍କଠାରେ ସମର୍ପଣ କରି ଜୀବନରେ ଶାନ୍ତି ଓ ମୁକ୍ତି ଲାଭ କରିପାରିବେ। ପ୍ରିୟ ବନ୍ଧୁ, ଆପଣଙ୍କ ହୃଦୟରେ ଆଜି ଆନନ୍ଦ ଅଛି କି? ଯେଉଁ ହୃଦୟରେ ଯୀଶୁ, ସେହି ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହୁଏ। ସେମାନଙ୍କ ହୃଦୟରେ ଥିବା ଆନନ୍ଦ ମୁଖ ଦେଇ ପ୍ରକାଶିତ ହୁଏ, ପ୍ରଶଂସାର ସଙ୍ଗୀତ ପ୍ରକାଶ ପାଏ, ଯାହାର ପ୍ରତିଦାନରେ ସେମାନେ ଈଶ୍ୱରଙ୍କ କରୁଣା ଏବଂ ଅନୁଗ୍ରହ ପାଇଥାନ୍ତି। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯାହା ଅନ୍ତରରେ ଥାନ୍ତି, ସେହି ହୃଦୟ ବାସ୍ତବ ଆନନ୍ଦର ଗୀତ ଗାଇପାରେ। ଯାକୁବ ଚଉଦ ପଦରେ କହନ୍ତି, ତୁମମାନଙ୍କ ମଧ୍ୟରେ କେହି କ'ଣ ପୀଡ଼ିତ, ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ ଓ ସେମାନେ ପ୍ରଭୁଙ୍କ ନାମରେ ତୈଳମ ଖାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ। ଏଠାରେ ଯାକୁବ ପ୍ରକୃତିରେ ଏକ ପ୍ରଶ୍ନ କରନ୍ତି ନାହିଁ, ମାତ୍ର ସେ କହୁଛନ୍ତି, ତୁମମାନଙ୍କ ମଧ୍ୟରେ କ'ଣ କେହି ପୀଡ଼ିତ, ତାହେଲେ ତୁମମାନଙ୍କୁ କ'ଣ କରିବାକୁ ହେବ? ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ ଓ ସେମାନେ ତାହା ଉପରେ ହସ୍ତ ରଖି ପ୍ରାର୍ଥନା କରନ୍ତୁ। ତାହା ହିଁ ହେଉଛି ପ୍ରଥମ ବିଷୟ। ଏହାପରେ ଦ୍ୱିତୀୟ ବିଷୟଟି ହେଉଛି ସେମାନେ ପ୍ରଭୁଙ୍କ ନାମରେ ତାହା ଉପରେ ତୈଳ ମାଖନ୍ତୁ। ଏହାର ଅର୍ଥ ହେଉଛି ସେମାନେ ତାହାର ଶରୀରରେ ତୈଳ ଘଷନ୍ତୁ। ଆପଣଙ୍କର ମନେଥିବ ଯେ ହିଜକୀୟ ଯେତେବେଳେ ଅସୁସ୍ଥ ଥିଲେ ସେମାନେ ତାହାଙ୍କର ବଥରେ କିଛି ଔଷଧୀୟ ବିଷୟ ଲଗାଇଲେ। ହଁ, ଏହା ଈଶ୍ୱରଙ୍କ ଆଡ଼ୁ ସୁସ୍ଥତା ଥିଲା, ମାତ୍ର ତଥାପି ଈଶ୍ୱରଙ୍କ ଆଦେଶ କ୍ରମେ ସେମାନେ ହିଜକୀୟଙ୍କ ବଥରେ ସେହି ଔଷଧୀୟ ବିଷୟ ଲଗାଇଥିଲେ ଓ ହିଜକୀୟ ତଦ୍ୱାରା ସୁସ୍ଥତା ପାଇଥିଲେ। ଯାକୁବ ଏଠାରେ ଅତି ବ୍ୟବହାରିକ ବିଷୟ ନେଇ ପ୍ରକାଶ କରନ୍ତି। ସେ କହନ୍ତି, ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଇ ପ୍ରାର୍ଥନା କର ଓ ସେଥିସହିତ ଯଦି ପାର ତାହେଲେ ଜଣେ ଉତ୍ତମ ବୈଦ୍ୟଙ୍କର ସାହାଯ୍ୟ ନିଅ। ଅର୍ଥାତ୍ ଅନ୍ୟ ଅର୍ଥରେ ସେ କହନ୍ତି, ଏଥିନିମନ୍ତେ ଆପଣଙ୍କୁ ଔଷଧ ବ୍ୟବହାର କରିବାକୁ ହେବ। ଯେଉଁମାନେ ଭାବନ୍ତି ଯେ ସେହି ତୈଳ ମଖାଇବାର ବିଷୟ ଧାର୍ମିକ ଉତ୍ସବୀୟ ବିଷୟକୁ ଦର୍ଶାଏ, ସତେ ଯେପରି ଏହାରି ମଧ୍ୟରେ କିଛି ସୁସ୍ଥକାରୀ ଶକ୍ତି ବା ଗୁଣ ଅଛି, ତାହା ସେମାନଙ୍କର ଭ୍ରାନ୍ତ ଧାରଣା। ଏହାର ମଧ୍ୟରେ ସେପରି କୌଣସି ସୁସ୍ଥକାରୀ ଗୁଣ ନାହିଁ। ଯାକୁବ କହିବାକୁ ଚାହାନ୍ତି, ତୁମେମାନେ ପ୍ରାର୍ଥନା କରି ଈଶ୍ୱରଙ୍କ ଇଚ୍ଛା ଲୋଡ଼ ଓ ସେଥିସହିତ ଡାକ୍ତରଙ୍କର ବା ଔଷଧର ସାହାଯ୍ୟ ନିଅ। ଆଉ ଏହା ଯଦି ଈଶ୍ୱରଙ୍କର ଇଚ୍ଛା ଥାଏ ସେହି ଲୋକକୁ ସୁସ୍ଥ କରିବା ନିମନ୍ତେ, ତାହେଲେ ସେ ନିଶ୍ଚିତ ଭାବେ ତାହାକୁ ସୁସ୍ଥତା ଦେବେ। ଯାକୁବ ଏଠାରେ ଅତି ବ୍ୟବହାରିକ ବିଷୟକୁ ଦର୍ଶାନ୍ତି। ସେ କହନ୍ତି, ଆମମାନେ ପ୍ରାର୍ଥନା କରି ଈଶ୍ୱରଙ୍କ ଇଚ୍ଛା ଉପରେ ନିର୍ଭର କରିବା ସହିତ ଡାକ୍ତର ବା ଔଷଧର ସହାୟତା ନେବା ଉଚିତ। ପ୍ରିୟ ବନ୍ଧୁ, ଆପଣ କ'ଣ ଭାବୁଛନ୍ତି ଈଶ୍ୱରଙ୍କ ଇଚ୍ଛା ବିହୁନେ ଔଷଧ ଆମମାନଙ୍କୁ ସୁସ୍ଥ କରିପାରିବ? କେବେ ନୁହେଁ। କିମ୍ବା ତୈଳ ଆମକୁ ସୁସ୍ଥତା ଦେଇପାରିବ? କେବେ ନୁହେଁ। ମାତ୍ର ଆମ୍ଭେମାନେ ପ୍ରାର୍ଥନା କରିବା ସହିତ ଈଶ୍ୱରଙ୍କଠାରେ ବିଶ୍ୱାସ କରି ଔଷଧର ମଧ୍ୟ ସହାୟତା ନେବାକୁ ହେବ। କିନ୍ତୁ ଆପଣ ଯଦି ଭାବନ୍ତି ଯେ ପ୍ରତ୍ୟେକ ଖ୍ରୀଷ୍ଟବିଶ୍ୱାସୀ ଯିଏକି ସୁସ୍ଥତା ପାଇବା ନିମନ୍ତେ ଅସୁସ୍ଥ ହୁଏ ଓ ପ୍ରତ୍ୟେକ ଯେପରି ସୁସ୍ଥ ହୁଅନ୍ତୁ ଏହା ଈଶ୍ୱରଙ୍କର ଇଚ୍ଛା, ତାହେଲେ ଆପଣଙ୍କୁ ଏହି ଚିନ୍ତାଧାରା ଅନୁଯାୟୀ ଏକମତ ହେବାକୁ ହେବ ଯେ ଯେଉଁସବୁ ରୋଗବ୍ୟାଧି ମୃତ୍ୟୁର କାରଣ ହୁଏ ସେହିସବୁ ରୋଗବ୍ୟାଧିରେ ଖ୍ରୀଷ୍ଟବିଶ୍ୱାସୀ କେବେ ହେଲେ ମୃତ୍ୟୁଭୋଗ କରିବ ନାହିଁ। ସେ ଏହି ପ୍ରକାର ପ୍ରତ୍ୟେକ ରୋଗରୁ ସୁସ୍ଥତା ପାଇବ। ଏହାର ଅର୍ଥ ଖ୍ରୀଷ୍ଟବିଶ୍ୱାସୀ କେବେ ହେଲେ ରୋଗବ୍ୟାଧିରେ ମୃତ୍ୟୁଭୋଗ କରିବ ନାହିଁ। ତେଣୁ ଏପରି ଚିନ୍ତାଧାରା ଭୁଲ ଚିନ୍ତାଧାରା। କିନ୍ତୁ ସୁସ୍ଥତା ପାଇବା କେବଳ ଈଶ୍ୱରଙ୍କ ଇଚ୍ଛା ଉପରେ ନିର୍ଭର କରେ। ମାତ୍ର ଆମମାନଙ୍କର ଯାହା କରିବା କର୍ତ୍ତବ୍ୟ ତାହା କରିବାକୁ ହେବ। ଆମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା ଉପରେ ନିର୍ଭର କରି ରୋଗରୁ ସୁସ୍ଥତା ପାଇବା ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବାକୁ ହେବ ଓ ସେଥିସହିତ ଡାକ୍ତର ବା ଔଷଧର ସାହାଯ୍ୟ ନେବାକୁ ହେବ। ପ୍ରଭୁଙ୍କର ଇଚ୍ଛା ହେଲେ ସେ ତାହାକୁ ସୁସ୍ଥତା ଦେବେ। ତେଣୁ କେବଳ ତୈଳ ମଖାଇ ସୁସ୍ଥ କରିବା ଭୁଲ ଧାରଣା, ଅଥବା କେବଳ ଔଷଧ ସେବନ କରି ସୁସ୍ଥତା ପାଇବା ମଧ୍ୟ ଭୁଲ ଧାରଣା। ପ୍ରଭୁ ଯୀଶୁ ଆଜି ମଧ୍ୟ ଜୀବିତ ଓ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବାରେ ଅଦ୍ୱିତୀୟ। ଯିଏକି ପ୍ରଭୁ ଯୀଶୁଙ୍କ ନାମରେ ବିଶ୍ୱାସ କରେ ସେ ଈଶ୍ୱରଙ୍କ ମହିମା ଦେଖିପାରିବ। ଆପଣ ଯଦି ଆଜି ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି, ତେବେ ଆପଣ ମଧ୍ୟ ଆପଣଙ୍କ ସମସ୍ତ ରୋଗରୁ ସୁସ୍ଥତା ଲାଭ କରିପାରିବେ। ଆପଣ କ'ଣ ଅସୁସ୍ଥ ଅଟନ୍ତି? ଆପଣଙ୍କ ପରିବାରରେ କେହି କ'ଣ ପୀଡ଼ିତ ରୋଗଗ୍ରସ୍ତ? ତେବେ ବର୍ତ୍ତମାନ ହିଁ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରି ପ୍ରାର୍ଥନା କରନ୍ତୁ, ତେବେ ଆପଣଙ୍କ ଜୀବନରେ ଓ ଆପଣଙ୍କ ପାରିବାରିକ ଜୀବନରେ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିପାରିବେ। ପ୍ରଭୁ ଯୀଶୁ ସମ୍ପୂର୍ଣ୍ଣ ସୁସ୍ଥତା ବା ଆରୋଗ୍ୟତା ପ୍ରଦାନ କରିବେ। ପ୍ରଭୁ ଯୀଶୁ ଜଗତରେ ଥିବା ସମୟରେ ଅନେକ ରୋଗୀଙ୍କୁ ସୁସ୍ଥ କରୁଥିଲେ। ଯେତେ ଲୋକ ପୀଡ଼ିତ ଓ ଭୂତଗ୍ରସ୍ତ ଲୋକମାନଙ୍କୁ ତାହାଙ୍କ ନିକଟକୁ ଆଣିଲେ ସେ ସମସ୍ତଙ୍କୁ ପ୍ରଭୁ ଯୀଶୁ ସୁସ୍ଥ କଲେ। ଏହିପରି ଅନ୍ଧ ଛୋଟା ମୁକ ବଧିର ଲୋକଙ୍କୁ ମଧ୍ୟ ସେ ସୁସ୍ଥ କଲେ। ଥରେ ପକ୍ଷାଘାତ ରୋଗୀଙ୍କୁ ଚାରିଜଣ ବୋହି ଘର ଛାତ ଖୋଳି ଯୀଶୁଙ୍କ ସମ୍ମୁଖରେ ଥୋଇଲେ, କାରଣ ଯୀଶୁ ସେହିଦିନ ସମାଜ ଘରେ ପ୍ରଚାର କରି ଶିକ୍ଷା ଦେଉଥିଲେ। ଏତେ ଲୋକ ଭିଡ଼ ହୋଇଥିଲେ ଯେ କବାଟ ଝରକାରେ ମଧ୍ୟ ଲୋକ ବସି ତାଙ୍କ ଶିକ୍ଷା ଶୁଣୁଥିଲେ। ବହୁଦିନର ପକ୍ଷାଘାତ ରୋଗୀକୁ ପଡ଼ିଥିବା ଦେଖି ଚାରିଜଣ ବ୍ୟକ୍ତି ତା ପ୍ରତି ଦୟା ବହି ବିଶ୍ୱାସରେ ଯୀଶୁଙ୍କ କତିକି ଆଣିଲେ। ଦ୍ୱାର ଦେଇ ଯିବା ପାଇଁ ଜାଗା ନଥିବାରୁ ଘର ଉପରକୁ ଉଠି ଛାତ ଖୋଳି ଯୀଶୁଙ୍କ ନିକଟରେ ସେହି ପକ୍ଷାଘାତ ରୋଗୀକୁ ଥୋଇଲେ। ଯୀଶୁ ସେମାନଙ୍କୁ ବିଶ୍ୱାସ ଦେଖି ପ୍ରଥମେ କହିଲେ, ହେ ବତ୍ସ୍ୟ, ତୁମର ପାପ ସବୁ କ୍ଷମା ହେଲା, ତୋର ରୋଗ ସୁସ୍ଥ ହେଲା, ତୁ ଖଟିଆ ଘେନି ଘରକୁ ଚାଲିଯା। ପ୍ରଭୁ ଯୀଶୁ କହିବା କ୍ଷଣି ସେହି ଲୋକଟି ସୁସ୍ଥ ହୋଇ ଖଟିଆ ଘେନି ଘରକୁ ଚାଲିଗଲା। କି ଆଶ୍ଚର୍ଯ୍ୟ ବିଷୟ ନୁହେଁ କି? ଘେରିଥିବା ଲୋକମାନେ ତାହା ଦେଖି ଆଚମ୍ବିତ ହୋଇଗଲେ। ଓ ପ୍ରଭୁ ଯୀଶୁ ଯେ କ୍ଷମା ଦେଇ ସୁସ୍ଥ କରିପାରନ୍ତି ତାହା ଦେଖି ଯୀଶୁଙ୍କଠାରେ ବିଶ୍ୱାସ କଲେ। ଅନେକ ଥର ପ୍ରଭୁ ଯୀଶୁ କହିଛନ୍ତି, ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି, ତୁ ଶାନ୍ତିରେ ଚାଲିଯା। ସତରେ ପ୍ରିୟ ବନ୍ଧୁ, ବିଶ୍ୱାସଯୁକ୍ତ ପ୍ରାର୍ଥନା ଆଜି ମଧ୍ୟ ଆପଣଙ୍କ ଜୀବନରେ ମହାଶକ୍ତିର କାର୍ଯ୍ୟ ସାଧନ କରିବ। ପ୍ରଭୁ ଯୀଶୁ ଆଜି ମଧ୍ୟ ଆପଣଙ୍କ ପାପ କ୍ଷମା କରି ସୁସ୍ଥତା ଓ ଶାନ୍ତି ଦେଇପାରିବେ। ଏହି ଶାସ୍ତ୍ରାଂଶରେ ଆମେ ତିନୋଟି ମୁଖ୍ୟ ବିଷୟ ଦେଖିବାକୁ ପାଇପାରୁ, ଯାହା ଜିହୁଦୀୟମାନେ ବିଶ୍ୱାସ କରୁଥିଲେ। ପ୍ରଥମ ହେଲା, ପାପ କରିବା ସକାଶେ ଜଣେ ବ୍ୟକ୍ତି ପୀଡ଼ିତ ବା ଅସୁସ୍ଥ ହୁଏ। ଏହା ସେମାନଙ୍କ ଗଭୀର ବିଶ୍ୱାସ ଯେ ପାପ ସକାଶେ ଦୁଃଖ, କଷ୍ଟ, ସମସ୍ୟା ଏବଂ ରୋଗ ଆସିଥାଏ, ତେଣୁ ପାପ ବିନା ମୃତ୍ୟୁ ନଥାନ୍ତା। ତେଣୁ ସେହି ରୋଗୀ ଈଶ୍ୱରଙ୍କଠାରୁ ସୁସ୍ଥତା ଲାଭ କରିବା ପୂର୍ବେ କ୍ଷମା ପାଇବା ଆବଶ୍ୟକ ଅଟେ। ତେଣୁ ଜିହୁଦୀମାନଙ୍କ ବିଶ୍ୱାସ ଅନୁସାରେ ପ୍ରଭୁ ଯୀଶୁ ସେଦିନ କହିଲେ, ହେ ମୋହର ପୁତ୍ର, ତୁମର ପାପ ସବୁ କ୍ଷମା ହେଲା। ତାପରେ ଖଟିଆ ଘେନି ଚାଲ କହିଲେ। ଆଜି ମଧ୍ୟ ଅନେକଙ୍କର ବିଶ୍ୱାସ ଯେ ତାର କୌଣସି ପାପ ସକାଶେ ଜଣେ ଶରୀରରେ କଷ୍ଟ ଯନ୍ତ୍ରଣା ପାଏ, ତେଣୁ ଏଥିରୁ ଏହା ପ୍ରକାଶିତ ଓ ପ୍ରମାଣିତ ହୁଏ ଯେ ପ୍ରଭୁ ଯୀଶୁ ଏକମାତ୍ର ତ୍ରାଣକର୍ତ୍ତା, ଆମର ପାପ ସବୁ କ୍ଷମା କରନ୍ତି। ତେଣୁ ପାପ କ୍ଷମା ପାଇବା ନିମନ୍ତେ ଦ୍ୱିତୀୟ ପଦକ୍ଷେପ ହେଉଛି ସମସ୍ତ ଛୋଟ ବଡ଼ ପାପ ପ୍ରଭୁ ଯୀଶୁଙ୍କଠାରେ ସ୍ୱୀକାର କରିବା ଆବଶ୍ୟକ ଅଟେ। ଥରେ ଗୋଟିଏ ବଡ଼ ମହାସଭା ହେଉଥିଲା ଓ ପ୍ରାର୍ଥନାର ଶକ୍ତି ଦ୍ୱାରା ଜଣେ ମହାନ ପ୍ରଭୁଙ୍କ ଦାସ ବାକ୍ୟ ପ୍ରଚାର କରି ଯୀଶୁଙ୍କ ନାମରେ ରୋଗୀମାନଙ୍କ ନିମନ୍ତେ ପ୍ରାର୍ଥନା ଉତ୍ସର୍ଗ କରିଥିଲେ। ସେହି ସ୍ଥାନରେ ବାତ ରୋଗରେ ଆକ୍ରାନ୍ତ ଅନେକ ବର୍ଷ ଧରି କଷ୍ଟ ପାଉଥିବା ଜଣେ ମା କାନ୍ଦୁଥିଲେ, ଆଉ ତାହା ଦେଖି ପ୍ରଭୁଙ୍କ ଭକ୍ତ ଦାସ ପଚାରିଲେ, ତୁମେ କ'ଣ ଅନ୍ୟକୁ କ୍ଷମା ଦେଇଛ? ସେହି ମାଆଟି ଦୁଃଖିତ ହୋଇ ଭାବିଲେ, ଏହି ଭଦ୍ର ବ୍ୟକ୍ତି ପ୍ରଭୁଭକ୍ତ ମୋ ସୁସ୍ଥତା ବିଷୟ ନ ପଚାରି କ'ଣ ଅନ୍ୟକୁ କ୍ଷମା ଦେଇଛ ବୋଲି ପଚାରୁଛନ୍ତି। ସେ ଅସନ୍ତୁଷ୍ଟ ହୋଇ ପ୍ରାର୍ଥନା ଚାହୁଁଥିଲେ, କିନ୍ତୁ ପୁଣି ସେହିପରି ଆଉ ତିନି ଥର ସେ ସେହି ପ୍ରକାର ପ୍ରଶ୍ନ ପଚାରିଲେ। ଆପଣ ଜାଣନ୍ତି କାହିଁକି ସେହି ଏକା ପ୍ରଶ୍ନ ବାରମ୍ବାର ପ୍ରଭୁଙ୍କର ଦାସ ସେହି ମାଆଙ୍କୁ ପଚାରିଲେ? କାରଣ ସମସ୍ତେ ପ୍ରାର୍ଥନା କଲାପରେ ସୁସ୍ଥ ହେଲେ, କିନ୍ତୁ ସେହି ମାଆଟି ସେହିପରି କଷ୍ଟ ଯନ୍ତ୍ରଣାରେ ସୁସ୍ଥତା ଲାଭ କରିପାରିନଥିଲେ। ଏହାର ଗୋଟିଏ କାରଣ ଥିଲା, ସେହି ମା ତାଙ୍କ ଜୀବନରେ ଅନ୍ୟକୁ କ୍ଷମା ଦେଇନଥିଲେ। ମନରେ ତିକ୍ତତା ଓ ବିରକ୍ତ ଭାବ ଭରିଥିଲା, ଅନ୍ୟ ଅର୍ଥରେ କହିବାକୁ ଗଲେ ତାହାର ପାପ କ୍ଷମା ହୋଇନଥିଲା। ପରେ ସେହି ମାଆଟି ନିଜର ପାପର ବୋଧ ପାଇଲେ, ଜୀବନରେ ସମସ୍ତ ପାପ ପ୍ରଭୁ ଯୀଶୁଙ୍କଠାରେ ସ୍ୱୀକାର କଲେ, କ୍ଷମା ମାଗିଲେ, ପୁଣି ଆଶ୍ଚର୍ଯ୍ୟ ଭାବେ ବାତ ରୋଗରୁ ମୁକ୍ତି ପାଇଲେ, ସମ୍ପୂର୍ଣ୍ଣ ସୁସ୍ଥତା ଲାଭ କଲେ ଓ ମନରେ ଶାନ୍ତି ଓ ଆନନ୍ଦ ପାଇଲେ, ପୁଣି ଅନ୍ୟମାନଙ୍କ ନିକଟରେ ଯୀଶୁଙ୍କର ସାକ୍ଷ୍ୟ ପ୍ରଦାନ କଲେ। ପ୍ରିୟ ବନ୍ଧୁ, ଆଜି ଆମେ ମଧ୍ୟ ଯେଉଁ ପର୍ଯ୍ୟନ୍ତ ଆମ ପାପ ସବୁ ପ୍ରଭୁ ଯୀଶୁଙ୍କ ନିକଟରେ ଗୋଟି ଗୋଟି କରି ସ୍ୱୀକାର କରିନାହୁଁ ବା ପ୍ରଭୁଙ୍କଠାରୁ କ୍ଷମା ପାଇନାହୁଁ, ସେ ପର୍ଯ୍ୟନ୍ତ କୌଣସି ପ୍ରକାରେ ଈଶ୍ୱରଙ୍କ ଶକ୍ତି ଲାଭ କରିପାରିବା ନାହିଁ କିମ୍ବା ସୁସ୍ଥତା ମଧ୍ୟ ଲାଭ କରିପାରିବା ନାହିଁ। ଆପଣ ଯଦି ରୋଗରୁ ମୁକ୍ତି ପାଇବାକୁ ଚାହାନ୍ତି ଓ ସୁସ୍ଥତା ପାଇବା ପାଇଁ ଚାହାନ୍ତି, ତେବେ ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କରିଥିବା ଗୋଟି ଗୋଟି ପାପ ସବୁକୁ ସ୍ୱୀକାର କରନ୍ତୁ ଓ କ୍ଷମାପ୍ରାପ୍ତ ହୁଅନ୍ତୁ। ତେଣୁ ଯାକୁବ ପାଞ୍ଚ ପର୍ବର ଷୋହଳ ପଦରେ ଏହିପରି କହନ୍ତି, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର। ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ ଶକ୍ତିର କାର୍ଯ୍ୟ ସାଧନ କରେ। ଯାକୁବ ଦୃଷ୍ଟାନ୍ତ ସ୍ୱରୂପେ ଏଲିୟ ଭବିଷ୍ୟତ ବକ୍ତାଙ୍କ ପ୍ରାର୍ଥନା ବିଷୟରେ ଲେଖନ୍ତି। ଆମେ ପ୍ରଥମ ରାଜାବଳୀ ସତର ପର୍ବର ପ୍ରଥମ ପଦରୁ ଅଠର ପଦ ମଧ୍ୟରେ ତାହା ଲକ୍ଷ୍ୟ କରିବାକୁ ପାରୁ। ଏଲିୟ ନାମକ ଜଣେ ବ୍ୟକ୍ତି ଭବିଷ୍ୟତ ବକ୍ତା ଥିଲେ। ସେ ଆମମାନଙ୍କ ପରି ସୁଖଦୁଃଖ ଭୋଗୀ ମନୁଷ୍ୟ ଥିଲେ। ସଦାପ୍ରଭୁ ତାଙ୍କୁ କହିଲେ, ସାରା ଜିହୁଦା ରାଜ୍ୟରେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ବର୍ଷା ପଡ଼ିବ ନାହିଁ। ପୁଣି ବୃଷ୍ଟି ନ ହେବା ପାଇଁ ସେ ଏକାନ୍ତ ଚିତ୍ତରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ, ଆଉ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଦେଶରେ ବୃଷ୍ଟି ହେଲା ନାହିଁ। ସେ ପୁନର୍ବାର ପ୍ରାର୍ଥନା କରନ୍ତେ, ଆକାଶରୁ ବୃଷ୍ଟି ହେଲା ଆଉ ଭୂମି ଆପଣା ଫଳ ଉତ୍ପନ୍ନ କଲା। ଜଣେ ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା କେତେ ଶକ୍ତିର କାର୍ଯ୍ୟ ସାଧନ କରିପାରେ! ଆପଣ ମଧ୍ୟ ଜଣେ ଦୁଃଖ ସୁଖ ଭୋଗୀ ମନୁଷ୍ୟ, କିନ୍ତୁ ଆପଣ ଯଦି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ଏକାନ୍ତ ଚିତ୍ତରେ ପ୍ରାର୍ଥନା କରିବେ ତାହେଲେ ଆଜି ମଧ୍ୟ ଆପଣଙ୍କ ପ୍ରାର୍ଥନାର ଶକ୍ତି ଦେଖିପାରିବେ। ପାପ କ୍ଷମା ପାଇବା ନିମନ୍ତେ ଆମେ ପାପ ସ୍ୱୀକାର କରିବା ଆବଶ୍ୟକ। ଏପରି ଅନେକ ବିଷୟରେ ପାପ ଅଛି, ଅତି ସହଜରେ କାହାରିକି ବା କୌଣସି ବ୍ୟକ୍ତିଙ୍କ ନିକଟରେ କହିନପାରୁ, କିନ୍ତୁ ଏକମାତ୍ର ବିଶ୍ୱାସ ଓ ଭରସାଯୋଗ୍ୟ ପରମେଶ୍ୱର ପ୍ରଭୁ ଯୀଶୁଙ୍କଠାରେ ମନ ହୃଦୟ ଖୋଲି କହିପାରିବା, କାରଣ ଏକମାତ୍ର କ୍ଷମାଦାନକାରୀ ପ୍ରଭୁ ଯୀଶୁ ଆପଣଙ୍କୁ କ୍ଷମା ଦେଇ ପାପ ସବୁ ମାର୍ଜନା କରିବେ। ମନୁଷ୍ୟ ପାପ କ୍ଷମା ଦେଇପାରେ ନାହିଁ, କୌଣସି ପୁରୋହିତ ବା କୌଣସି ବ୍ୟକ୍ତି ପାପ କ୍ଷମା ଦେଇପାରନ୍ତି ନାହିଁ, କେବଳ ପ୍ରଭୁ ଯୀଶୁ କ୍ଷମା ଦେବେ ଓ ମୁକ୍ତି ଦେବେ। ଆପଣ ମନେ ରଖିବା ଦରକାର, ଅସମ୍ଭବକୁ ସମ୍ଭବ କରିବାର ପରମେଶ୍ୱର କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ସେ ହିଁ ରୋଗ ସୁସ୍ଥ କରିବେ। ମନୁଷ୍ୟ ପକ୍ଷରେ ବା ଡାକ୍ତରଙ୍କ ପକ୍ଷରେ ଯାହା ଅସାଧ୍ୟ ତାହା ଈଶ୍ୱରଙ୍କ ପକ୍ଷରେ ସାଧ୍ୟ। କେବଳ ବିଶ୍ୱାସଯୁକ୍ତ ପ୍ରାର୍ଥନା ଶକ୍ତିର କାର୍ଯ୍ୟ ସାଧନ କରେ। ଯାକୁବ କେବଳ ଏଲିଙ୍କର ଶକ୍ତିଯୁକ୍ତ ପ୍ରାର୍ଥନାର ବିଷୟ ପ୍ରକାଶ କରନ୍ତି ତାହା ନୁହେଁ, ସେ ମଧ୍ୟ ଏକ ପ୍ରାର୍ଥନାର ଯୋଦ୍ଧା ବୀର ଥିଲେ। ଘଣ୍ଟା ଘଣ୍ଟା ଧରି ଆଣ୍ଠୁ ଭାଙ୍ଗି ପ୍ରଭୁ ଯୀଶୁଙ୍କଠାରେ ପ୍ରାର୍ଥନା କରୁଥିଲେ ଓ ଶକ୍ତିର କାର୍ଯ୍ୟ କରୁଥିଲେ। ଆଣ୍ଠୁପାତି ପ୍ରାର୍ଥନା କରିବା ଦ୍ୱାରା ତାଙ୍କର ଆଣ୍ଠୁଚମଗୁଡ଼ିକ ଓଟଚମ ପରି ଶକ୍ତ ବା ଟାଣ ଥିଲା। ବୈଜ୍ଞାନିକମାନେ କୃତ୍ରିମ ଉପାୟରେ ବର୍ଷା ପାଣି ସୃଷ୍ଟି କରିପାରନ୍ତି, କିନ୍ତୁ ବର୍ଷାକୁ ବନ୍ଦ କରିପାରନ୍ତି ନାହିଁ। କି ଚମତ୍କାର ପ୍ରାର୍ଥନାର ଶକ୍ତି! ପ୍ରାର୍ଥନା ଦ୍ୱାରା ବର୍ଷା ବନ୍ଦ କଲେ ଓ ପ୍ରାର୍ଥନା ଦ୍ୱାରା ବର୍ଷା କରାଇଲେ, ତହିଁରେ ବର୍ଷା ହେଲା। ଏହା କ'ଣ ମନୁଷ୍ୟ ନିଜ ଶକ୍ତି କିମ୍ବା ଜ୍ଞାନ ଦ୍ୱାରା କରିପାରିବ? ନାହିଁ, କଦାପି ନୁହେଁ, ଅସମ୍ଭବ। କେବଳ ଏହା ଈଶ୍ୱରଙ୍କ ଶକ୍ତି ଅଟେ ଓ ପ୍ରାର୍ଥନାର ଶକ୍ତି। ଏଲିଓ ଯେଉଁ ପ୍ରକାର ଭାବରେ ଈଶ୍ୱରଙ୍କ ସହିତ ଘନିଷ୍ଠ ଜୀବନ କାଟୁଥିଲେ, ସଂଯୁକ୍ତ ଜୀବନ କାଟୁଥିଲେ, ସେହିପରି ଯଦି ପ୍ରାର୍ଥନାଶୀଳ ଜୀବନ କାଟିବା ଓ ଏକାନ୍ତ ଚିତ୍ତରେ ପ୍ରାର୍ଥନା କରିବା, ତେବେ ଜୀବନରେ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିପାରିବା। ଆଜି ବ୍ୟକ୍ତିଗତ ଜୀବନ ନିମନ୍ତେ, ପାରିବାରିକ ଜୀବନ ନିମନ୍ତେ, ସମାଜ ନିମନ୍ତେ ଓ ଦେଶ ନିମନ୍ତେ କେତେ ପ୍ରାର୍ଥନାର ଶକ୍ତି ଆବଶ୍ୟକ! ସୁସ୍ଥ ପରିବାର, ସୁସ୍ଥ ସମାଜ ଗଠନ କରିବା ନିମନ୍ତେ ଆପଣଙ୍କର ଓ ମୋର ଏକାନ୍ତ ପ୍ରାର୍ଥନା ଆବଶ୍ୟକ। ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ, ପ୍ରାର୍ଥନାର ଶକ୍ତିରେ ମହାମହା ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧିତ ହୋଇଛି। ମୂଷା ପ୍ରାର୍ଥନାର ଶକ୍ତିରେ ସୁଫସାଗରକୁ ବିଭକ୍ତ କରିଥିଲେ, ସମୁଦ୍ର ମଧ୍ୟରେ ଶୁଷ୍କ ପଥ ତିଆରି କଲେ ଓ ସଦାପ୍ରଭୁ ଆପଣା ଲୋକଙ୍କୁ ପାର କରାଇଲେ, ଶୈଳରୁ ଜଳ ନିର୍ଗତ କରାଇଲେ। ଲକ୍ଷ ଲକ୍ଷ ଲୋକମାନଙ୍କୁ ପ୍ରାର୍ଥନାର ଶକ୍ତି ଦ୍ୱାରା ସଦାପ୍ରଭୁ ଆପଣା ପରାକ୍ରମ ବାହୁବଳରେ ଖାଦ୍ୟ ଦେଇ ପ୍ରତିପୋଷଣ କଲେ। ଆଜି ମଧ୍ୟ ପ୍ରଭୁ ଆପଣଙ୍କୁ ସେହି ଶକ୍ତି ଦେବା ପାଇଁ ଚାହାନ୍ତି। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏକ ପ୍ରାର୍ଥନାଶୀଳ ଜୀବନ ଦାନ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।